ओम शांति। 23/4/2026 साकार महावाक्य। बाबा कहले मीठे बच्चे, परम प्रिय भोलानाथ बाबा तुम मानक सम्मुखे बसिछन्ते, तुमे तांकु स्नेहर सहित मन पकाओ, तेबे तांको प्रति आकर्षण बढ़ी बढ़ी चलिबो एवं सब विघ्न समाप्त होइजिबो। प्रश्न, ब्राह्मण संतान मानकर केउं कथा सर्वदा स्मृति रे रहिले केबे बे विकर्म हेबो नाही? उत्तर, जेउं कर्म मु करिवे मते देखि अन्य माने मध्यम करिवे, एही कथा स्मृति रे रहिले विकर्म हेबो नाही। यदि केही लुचि छपि मध्यम पाप कर्म करूछन्ते किंतु धर्मराज पाखरे लुचि पारिबो नाही, तुरंत ताहार दंड मिलिजिव। आगुकु गले आहुरी अधिक कड़ा नियम होइजिव। एही इंद्र सभारे कौनसी पतित लुचि छपि बसी पारिबे नाही। गीत भोलानाथ से निराला। ओम शांति। मिठे मिठे रूहानी संतान माने जानिछन्ती जे एबे रूहानी बाबा आमकु एही सृष्टिर आदि मध्य अंतर ज्ञान सुनाउछन्ती। तांकर नाम ही हेउछि भोलानाथ। लौकिक पिता बहुत भोला, केते कष्ट सही मध्य पिलामानकु पढ़ाई थांते, संभाळि थांते। पुणी जेतेबेले पिलामाने बड़ होई जांते सेतेबेले तांकु सबु किछि दे दे निजे बानप्रस्त होई जाय थांते। भाभी थांते जे आमे आमर कर्तव्य पूरा कलु, एबे पिलामाने सबु किछि बुझिबे, तेनो पिता भोला हेले ना। एकथा मध्य बाबा एबे तुम मानकु बुझाउछन्ति, काहेकि ना सिए स्वयं भोलानाथ अटन्ते। लौकिक पितांक पाई मध्य बुझाउछन्ति जे सिए केते भोला अटन्ते। से हेउछन्ति हद्र भोलानाथ, ये पुणि हेउछन्ति बेहद्र भोलानाथ बाबा। परमधाम रो पुरुणा दुनिया पुरुणा शरीर रे आसुछन्ति, सेथिपाई मनुष्य माने भावुछन्ति जे सिए पुरुणा पतित शरीर रे किपरि आसी परिबे। न बुझिबा कारण रो पवित्र शरीर धारे श्रीकृष्णकर नाम रखि देइछन्ति। एही गीता वेद शास्त्र आदि पुणि मध्य लेखा हेबो। देख श्री बाबा केते भोला अटंती, जेते बेले आसुछंती एही परी अनुभव हुए जेपरी कि बाबा एठी ही बसिछंती। एही साकार बाबा मध्य भोला अटंती ना, कौनसी पीतांबरी पाट नाही कि कौनसी तिलक आदि नाही, किंतु साधारण बाबा तो बाबा ही अटंती। संतान माने जानिछंती एही सब ज्ञान श्री बाबा ही देउछंती, आउ कहारी शक्ति नाही जे कि दे पारिबे। दिनकु दिन पिलामानकर लगन बढ़ी चलिछे, जेते बापांकु मन पकाइबो सेते स्नेह बढ़िबो। से अति स्नेहर पिता अटंती ना, ताहा केवल एबे नुहे किंतु तुमे भक्ति मार्गरे मध्य अति प्रिय बोली भावुथिलो। कहुथिलो बाबा आपण जेबे आसिबे मु आउ समस्तंक ठारु मोह छड़ाई आपणकु ही भल पाइबे। तुमे एबे भी जानुछ किंतु माया एते भल पाइबाकु देउ नाही। माया एपरी चाहू नाही कि ये मते छाड़ी बाबा को मन पकाओ, से चाहूछी जे देह अभिमानी होई केवल मते भल पाओ। माया एहा ही चाहूछी, तेणु बहुत विघ्न पकाउछी। तुमको विघ्न रुकु पार करिवार अछि, पिलामानकु किछि त परिश्रम करिबाकु हेबो ना। पुरुषार्थ द्वारा ही तुमे निजर प्रलब्ध पाउछ। पिलामाने जानिछन्ति उच्च पद पाइबा पई केते पुरुषार्थ करिबाकु हेबो। प्रथमतः विकारकु दान देबाकु हेबो, द्वितीयतः बाबांक ठारु जेउं अविनाशी ज्ञान रत्नर धन मिलुछि ताहा दान करिबाकु हेबो। जेउं अविनाशी धन द्वारा ही तुमे एते धनवान हेउछ। ज्ञान हेउछि रोजगारर पंथा, ताहा हेउछि दर्शन शास्त्र, एहा हेउछि आध्यात्मिक ज्ञान। शास्त्र आदि पढ़ी मध्य बहुत रोजगार करते। गोटे कोठरी रे ग्रंथ आदि रखिदेले अल्प किछि सुनाई देले बास रोजगार होइजिबो, ताहा कौनसी यथार्थ ज्ञान नुहे। यथार्थ ज्ञान एकमात्र बाबा ही देथान्ते। जे पर्यंत कहाकु एही रूहानी ज्ञान मिले नाही से पर्यंत एही दर्शन शास्त्र तांक बुद्धि रे रही थाए। सेमाने तुम कथा सुनते नाही, तुमर संख्या बहुत कम। एहा तो 100% निश्चिंत जे एही रूहानी ज्ञान पिलामाने रूहानी बाबांक ठारु नेइछन्ते। ज्ञान हेउछि रोजगार पंथा, ଏହା ଦ୍ୱାରା ବହୁତ ଧନ ମିଳିଥାଏ। ଯୋଗ ହେଉଛି ସ୍ୱାସ୍ଥ୍ୟର ଉତ୍ସ, ଅର୍ଥାତ୍ ଏହାଦ୍ୱାରା ନିରୋଗୀ ଶରୀର ମିଳିଥାଏ। ଜ୍ଞାନ ଆଧାରରେ ଧନ ମିଳିଥାଏ। ଏହା ହେଲା ଦୁଇଟି ମୁଖ୍ୟ ବିଷୟ। ପୁଣି ତାହାକୁ କିଏ ଭଲ ଭାବରେ ଧାରଣ କରନ୍ତି, କିଏ କମ୍ ଧାରଣ କରନ୍ତି, ତେଣୁ କମ୍ ଧନ ମଧ୍ୟ କ୍ରମାନୁସାରେ ମିଳିଥାଏ। ଦଣ୍ଡ ଭୋଗ କରି ପଦ ପାଇଥାନ୍ତି, ସମ୍ପୂର୍ଣ୍ଣ ଯୋଗ କରନ୍ତି ନାହିଁ, ତେଣୁ ବିକର୍ମ ବିନାଶ ହୁଏ ନାହିଁ। ପୁଣି ଦଣ୍ଡ ଭୋଗ କରିବାକୁ ପଡ଼େ, ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ, ଯେପରି ସ୍କୁଲରେ ଦଣ୍ଡ ମିଳିଥାଏ। ଏହା ହେଉଛି ବେହଦ୍ର ଜ୍ଞାନ। ଏହାଦ୍ୱାରା ବେଡ଼ା ପାରି ହୋଇଯାଏ। ହଦ୍ର ଜ୍ଞାନରେ ବାରିଷ୍ଟରୀ, ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ହୁଏ। ଏହା ତ ଏକମାତ୍ର ପାଠ ପଢା। ଯୋଗ ଏବଂ ଜ୍ଞାନ ଦ୍ୱାରା ସଦା ସ୍ୱାସ୍ଥ୍ୟବାନ ଏବଂ ଧନବାନ ହୁଅନ୍ତି, ରାଜକୁମାର ହୋଇଯାଆନ୍ତି। ସ୍ୱର୍ଗରେ କେହି ବାରିଷ୍ଟର, ଜଜ୍ ଆଦି ହୁଅନ୍ତି ନାହିଁ, ସେଠି ଧର୍ମରାଜର ମଧ୍ୟ ଦରକାର ହୁଏ ନାହିଁ। ନା ଗର୍ଭ ଜେଲର ଦଣ୍ଡ ମିଳେ, ନା ଧର୍ମରାଜପୁରୀର ଦଣ୍ଡ ମିଳେ। ଗର୍ଭ ମହଲରେ ମଧ୍ୟ ବହୁତ ସୁଖୀ ହୋଇ ରୁହନ୍ତି। ଏଠାରେ ତ ଗର୍ଭ ଜେଲରେ ଦଣ୍ଡ ଭୋଗ କରିବାକୁ ପଡ଼େ। ଏହିସବୁ କଥାକୁ ତୁମେ ପିଲାମାନେ ଏବେ ଜାଣୁଛ। ବାକି ଶାସ୍ତ୍ରରେ, ସଂସ୍କୃତରେ ଶ୍ଲୋକ ଆଦି ମନୁଷ୍ୟମାନେ ଲେଖିଛନ୍ତି, ପଚାରୁଛନ୍ତି ଯେ ସତ୍ୟଯୁଗରେ କେଉଁ ଭାଷା ରହିବ। ବାବା ବୁଝାଉଛନ୍ତି, ଦେବତାମାନଙ୍କର ଯେଉଁ ଭାଷା ହୋଇଥିବ ତାହା ହିଁ ଚାଲିବ, ସେଠାରେ ଯେଉଁ ଭାଷା ହେବ ତାହା ଅନ୍ୟ କେଉଁଠି ରହିବ ନାହିଁ। ଏପରି ହୋଇପାରିବ ନାହିଁ କି ସେଠାରେ ସଂସ୍କୃତ ଭାଷା ରହିବ। ଦେବତା ଏବଂ ପତିତ ମନୁଷ୍ୟଙ୍କର ଭାଷା ଏକା ହୋଇପାରିବ ନାହିଁ, ସେଠାକାର ଯେଉଁ ଭାଷା ହୋଇଥିବ ତାହା ହିଁ ପ୍ରଚଳିତ ହେବ। ଏହା ପଚାରିବାର ଦରକାର ନାହିଁ। ପ୍ରଥମେ ବାବାଙ୍କ ଠାରୁ ବର୍ଷା ତ ନେଇନିଅ, କଳ୍ପ ପୂର୍ବେ ଯାହା ହୋଇଥିବ ତାହା ହିଁ ହେବ। ପ୍ରଥମେ ବର୍ଷା ନିଅ, ଅଲଗା କିଛି କଥା ପଚାର ହିଁ ନାହିଁ। ଆଚ୍ଛା, 84 ଜନ୍ମ ନ ହେଉ, 80 ବା 82 ହେଉ, ତୁମେ ଏହି କଥାକୁ ଛାଡ଼ି ଦିଅ। ବାବା କହୁଛନ୍ତି, ଅଳ୍ପ ଅର୍ଥାତ୍ ଭଗବାନଙ୍କୁ ମନେ ପକାଅ। ବାସ୍ତବରେ ସ୍ୱର୍ଗର ବାଦଶାହୀ ମିଳୁଛି ନା? ଅନେକ ଥର ତୁମେ ସ୍ୱର୍ଗର ବାଦଶାହୀ ନେଇଛ, ଉପରୁ ତଳକୁ ଓହ୍ଲାଇବାକୁ ତ ପଡ଼ିବ ନା? ଏବେ ତୁମେ ମାଷ୍ଟର ଜ୍ଞାନ ସାଗର, ମାଷ୍ଟର ସୁଖର ସାଗର ହେଉଛ। ତୁମେ ପୁରୁଷାର୍ଥୀ ଅଟ, ବାବା ତ ସମ୍ପୂର୍ଣ୍ଣ ଅଟନ୍ତି। ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ପିଲାମାନଙ୍କ ପାଖରେ ମଧ୍ୟ ଅଛି, କିନ୍ତୁ ତୁମକୁ ସାଗର କୁହାଯିବ ନାହିଁ। ସାଗର ତ ଜଣେ ଅଟନ୍ତି, କେବଳ ଅନେକ ନାମ ରଖିଦେଇଛନ୍ତି। ବାକି ତୁମେ ହେଉଛ ଜ୍ଞାନ ସାଗରରୁ ବାହାରିଥିବା ନଦୀମାନେ, ତୁମେ ହେଉଛ ମାନସରୋବର ନଦୀମାନେ। ନଦୀ ଗୁଡ଼ିକର ନାମ ମଧ୍ୟ ଅଛି। ବ୍ରହ୍ମପୁତ୍ର ବହୁତ ବଡ଼ ନଦୀ ଅଟେ। କଲିକତାରେ ନଦୀ ଏବଂ ସାଗରର ସଙ୍ଗମ ହୋଇଛି, ତାହାର ନାମ ହେଉଛି ଡାଇମଣ୍ଡ ହାରବର୍। ତୁମେ ବ୍ରହ୍ମା ମୁଖ ବଂଶାବଳୀ ହୀରା ଭଳି ହେଉଛ, ବହୁତ ବଡ଼ ମେଳା ଲାଗିଥାଏ। ବାବା ଇଏ ବ୍ରହ୍ମାଙ୍କ ଶରୀରରେ ଆସି ପିଲାମାନଙ୍କ ସହିତ ମିଶୁଛନ୍ତି, ଏସବୁ ବୁଝିବାକୁ ହେବ। ପୁଣି ବି ବାବା କହୁଛନ୍ତି, ମର୍ମନାଭବ ବାବାଙ୍କୁ ସ୍ମୃତିରେ ରଖିଥାଅ, ସିଏ ହେଉଛନ୍ତି ପରମପ୍ରିୟ, ସର୍ବ ସମ୍ବନ୍ଧର ସାକାରିନ, ଆଉ ସବୁ ସମ୍ବନ୍ଧୀ ହେଉଛନ୍ତି ବିକାରୀ, ତାଙ୍କଠାରୁ ଦୁଃଖ ମିଳିଥାଏ। ବାବା ତୁମକୁ ସବୁର ପ୍ରତିବଦଳରେ ସବୁ ସମ୍ବନ୍ଧର ସ୍ନେହ ଦେଇଥାନ୍ତି, କେତେ ସୁଖ ଦେଇଥାନ୍ତି, ଆଉ କେହି ଏତେ ସୁଖ ଦେଇପାରିବେ ନାହିଁ। ଯଦି କେହି ଦିଅନ୍ତି ତେବେ ତାହା ଅଳ୍ପ କାଳ ପାଇଁ, ଯାହାକୁ ହିଁ ସନ୍ନ୍ୟାସୀମାନେ କାକ ବିଷ୍ଠା ସହିତ ସମାନ ସୁଖ ବୋଲି କୁହନ୍ତି। ଦୁଃଖଧାମରେ ତ ନିଶ୍ଚୟ ଦୁଃଖ ହିଁ ହେବ। ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ଅନେକ ଥର ଏହି ଅଭିନୟ କରିଛୁ, କିନ୍ତୁ ଆମେ ଉଚ୍ଚପଦ କିପରି ପାଇବା ତାହାର ଚିନ୍ତା ରହିବା ଦରକାର। ବହୁତ ପୁରୁଷାର୍ଥ କରିବାର ଅଛି, ଯେପରିକି ମୁଁ ସେଠାରେ ଫେଲ୍ ହୋଇ ନଯାଏ। ଭଲ ନମ୍ବର ରଖି ପାସ୍ ହେଲେ ଉଚ୍ଚପଦ ପାଇବ, ଆଉ ଖୁସି ମଧ୍ୟ ହେବ। ନିଜର ଯୋଗ ଅନୁସାରେ ପଦ ପାଇବେ, ସମସ୍ତେ ଏକାଭଳି ହୋଇପାରିବେ ନାହିଁ। ବହୁତ ଗୋପୀମାନେ ଅଛନ୍ତି ଯିଏକି କେବେ ମଧ୍ୟ ବାବାଙ୍କ ସହ ମିଶି ନାହାନ୍ତି, ବାବାଙ୍କ ସହିତ ମିଶିବା ପାଇଁ ଛଟପଟ ହେଉଛନ୍ତି। ସାଧୁ ସନ୍ନ୍ୟାସୀମାନଙ୍କ ପାଖରେ ଛଟପଟ ହେବାର କଥା କିଛି ନଥାଏ। ଏଠାରେ ତ ସେ ବାବାଙ୍କ ସହିତ ମିଶିବା ପାଇଁ ଆସୁଛନ୍ତି, ଆଶ୍ଚର୍ଯ୍ୟଜନକ କଥା ନା? ଘରେ ବସି ମନେ ପକାଉଛନ୍ତି, ସେ ବାବା ଆମେ ଆପଣଙ୍କର ସନ୍ତାନଟୁ, ଆତ୍ମାର ସ୍ମୃତି ଆସୁଛି। ତୁମେ ସନ୍ତାନମାନେ ଜାଣୁଛ, ଆମେ ଶିବାବାଙ୍କ ଠାରୁ କଳ୍ପ କଳ୍ପ ବର୍ଷା ନେଉଛୁ। ସେହି ବାବା ପୁଣି କଳ୍ପ ପରେ ଆସିଛନ୍ତି, ତେଣୁ ନ ଦେଖି ରହିପାରିବେ ନାହିଁ। ଆତ୍ମା ଜାଣୁଛି ଯେ ବାବା ଆସିଛନ୍ତି, ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ କିଛି ବି ଜାଣନ୍ତି ନାହିଁ। ସେ ବାବା ଆସି ପଢ଼ାଉଛନ୍ତି, ଏକଥା କିଛି ବି ଜାଣନ୍ତି ନାହିଁ। ନାମକୁ ମାତ୍ର ଶିବ ଜୟନ୍ତୀ ପାଳନ କରୁଛନ୍ତି, ଛୁଟି ମଧ୍ୟ କରୁନାହାନ୍ତି। ସେ ସମ୍ପତ୍ତି ଦେଇଛନ୍ତି, ତାଙ୍କର କିଛି ମହତ୍ଵ ରଖିନାହାନ୍ତି। ଆଉ ଯାହାକୁ ବର୍ଷା ଦେଇଛନ୍ତି, ତାଙ୍କର ନାମ ପ୍ରଖ୍ୟାତ କରିଦେଇଛନ୍ତି। ବାବା ଖାସ୍ ଭାରତକୁ ଆସି ସ୍ୱର୍ଗ କରିଛନ୍ତି, ବାକି ସମସ୍ତଙ୍କୁ ମୁକ୍ତି ଦେଉଛନ୍ତି। ସମସ୍ତେ ମଧ୍ୟ ମୁକ୍ତି ଚାହାନ୍ତି, ତୁମେ ଜାଣୁଛ ମୁକ୍ତି ପରେ ଜୀବନ ମୁକ୍ତି ମିଳିବ। ବାବା ଆସି ମାୟାର ବନ୍ଧନରୁ ମୁକ୍ତ କରୁଛନ୍ତି। ବାବାଙ୍କୁ ସମସ୍ତଙ୍କର ସଦ୍ଗତି ଦାତା ବୋଲି କୁହାଯାଏ। ଜୀବନ ମୁକ୍ତି ତ ସମସ୍ତଙ୍କୁ ପୁରୁଷାର୍ଥର କ୍ରମ ଅନୁସାରେ ମିଳିଥାଏ। ବାବା କହୁଛନ୍ତି, ଏହା ହେଉଛି ପତିତ ଦୁନିଆ ଦୁଃଖଧାମ, ସତ୍ୟଯୁଗରେ ତୁମକୁ କେତେ ସୁଖ ମିଳିଥାଏ। କାହାକୁ ସ୍ୱର୍ଗ କୁହାଯାଏ? ଆଲ୍ଲା କାହିଁକି ବହିସ୍ଥ ରଚନା କରିଲେ? କେବଳ କ'ଣ ମୁସଲମାନ ମାନଙ୍କ ପାଇଁ ରଚନା କରିଲେ? ନିଜ ନିଜ ଭାଷା କହି ସ୍ୱର୍ଗ କହୁଛନ୍ତି, କେହି ବହିସ୍ଥ କହୁଛନ୍ତି। ତୁମେ ଜାଣିଛୁ ସ୍ୱର୍ଗରେ କେବଳ ଭାରତ ହିଁ ରହିବ। ଏହି ସବୁ କଥା ପୁରୁଷାର୍ଥର କ୍ରମ ଅନୁସାରେ ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ରହିଛି। ଜଣେ ମୁସଲମାନ ମଧ୍ୟ କହୁଥିଲେ, ମୁଁ ଆଲ୍ଲାଙ୍କ ବଗିଚାକୁ ଗଲି। ଏସବୁ ସାକ୍ଷାତକାର ହୋଇଥାଏ, ପ୍ରଥମରୁ ହିଁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଡ୍ରାମାରେ ଯାହା କିଛି ହୁଏ ସେକେଣ୍ଡ ପାସ୍ ହେଲା ବୋଲି କହିବା, ଯାହାକି କଳ୍ପ ପୂର୍ବେ ମଧ୍ୟ ହୋଇଥିଲା। କାଲି କ'ଣ ହେବ ଏହା ଜଣା ନାହିଁ, ଡ୍ରାମା ଉପରେ ନିଶ୍ଚୟ ରହିବା ଉଚିତ, ଯାହାଦ୍ୱାରା କିଛି ଚିନ୍ତା ରହିବ ନାହିଁ। ଆମକୁ ତ ବାବା ହୁକୁମ ଦେଇଛନ୍ତି ଯେ ମୋତେ ମନେ ପକାଅ ଏବଂ ନିଜର ବର୍ଷାକୁ ମନେ ପକାଅ। ସମସ୍ତଙ୍କୁ ତ ମରିବାକୁ ହିଁ ପଡ଼ିବ, କେହି ଜଣେ ଜଣଙ୍କ ପାଇଁ କାନ୍ଦି ପାରିବ ନାହିଁ। ମୃତ୍ୟୁ ଆସିଲା ଆଉ ଗଲେ କାନ୍ଦିବାକୁ ଫୁର୍ସତ ନଥିବ, ଶବ୍ଦ ହିଁ ବାହାରିବ ନାହିଁ। ଆଜିକାଲି ତ ମନୁଷ୍ୟ ପାଉଁଶକୁ ନେଇ ମଧ୍ୟ କେତେ ପରିକ୍ରମା କରୁଛନ୍ତି, କେତେ ଭାବନା ରହିଛି, କେବଳ ସମୟ ନଷ୍ଟ। ଏଥିରେ କ'ଣ ହେବ? ମାଟି ମାଟିରେ ମିଶିଯିବ। ଏହା ଦ୍ୱାରା କ'ଣ ଭାରତ ପବିତ୍ର ହୋଇଯିବ? ପତିତ ଦୁନିଆରେ ପତିତ କର୍ମ ହିଁ କରିବେ, ଦାନ ପୁଣ୍ୟ ଆଦି ମଧ୍ୟ କରି ଆସୁଛନ୍ତି, ତାହାଦ୍ୱାରା ଭାରତ କ'ଣ ପାବନ ହୋଇଛି? ସିଡ଼ିରୁ ଓହ୍ଲାଇବାର ହିଁ ଅଛି। ସତ୍ୟଯୁଗରେ ସୂର୍ଯ୍ୟବଂଶୀ ହେଲେ ପୁଣି ସିଡ଼ି ଓହ୍ଲାଇବାକୁ ପଡ଼ିଲା, ଧୀରେ ଧୀରେ ତଳକୁ ଆସିଲେ। ଯେତେ ଯଜ୍ଞ ତପ ଆଦି କଲେ ମଧ୍ୟ ପରଜନ୍ମରେ ଅଳ୍ପ କାଳର ଫଳ ମିଳେ। କେହି ଯଦି ଖରାପ କର୍ମ କରୁଛନ୍ତି ତେବେ ତାଙ୍କୁ ମଧ୍ୟ ତାହାର ପ୍ରତିବଦଳରେ ଫଳ ମିଳିଥାଏ। ବେହଦ୍ର ବାବା ଜାଣିଛନ୍ତି ଯେ ପିଲାମାନଙ୍କୁ ପଢ଼ାଇବାକୁ ଆସିଛନ୍ତି, ଶରୀର ମଧ୍ୟ ସାଧାରଣ ନେଇଛନ୍ତି, କୌଣସି ତିଳକ ଆଦି ଲଗାଇବା ଦରକାର ନାହିଁ। ଭକ୍ତମାନେ ତ ବଡ଼ ବଡ଼ ତିଳକ ଲଗାନ୍ତି, କିନ୍ତୁ କେତେ ଠକନ୍ତି। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ଆସି ପିଲାମାନଙ୍କୁ ପାଠ ପଢ଼ାଉଛି, ତେବେ ବାନପ୍ରସ୍ଥ ଅବସ୍ଥା ହେଲା ନା, ଶ୍ରୀକୃଷ୍ଣଙ୍କର ନାମ କାହିଁକି ଦେଲେ? ଏଠାରେ ବିଚାର କରିବାର ମଧ୍ୟ ବୁଦ୍ଧି ନାହିଁ। ଏବେ ବାବା ଠିକ୍ ଭୁଲ ବିଚାର କରିବାର ବୁଦ୍ଧି ଦେଇଛନ୍ତି। ବାବା କହୁଛନ୍ତି, ତୁମେ ଯଜ୍ଞ ତପ ଦାନ ପୁଣ୍ୟ କରିଲ, ଶାସ୍ତ୍ର ପଢ଼ି ଆସିଲ, କ'ଣ ସେହି ଶାସ୍ତ୍ରରେ କିଛି ଅଛି? ମୁଁ ତ ତୁମକୁ ରାଜଯୋଗ ଶିଖାଇ ବିଶ୍ୱର ବାଦଶାହୀ ଦେଲି ନା, ଶ୍ରୀକୃଷ୍ଣ ଦେଲେ, ବିଚାର କର। କହୁଛନ୍ତି, ବାବା ଆପଣ ହିଁ ଶୁଣାଇଥିଲେ, ଶ୍ରୀକୃଷ୍ଣ ତ ଛୋଟ ରାଜକୁମାର, ସେ କିପରି ଶୁଣାଇବେ? ବାବା, ଆମେ ଆପଣଙ୍କ ରାଜଯୋଗ ଦ୍ୱାରା ହିଁ ଏହିପରି ହେଇଛୁ। ବାବା କହୁଛନ୍ତି, ଶରୀର ଉପରେ ଭରସା ନାହିଁ, ବହୁତ ପୁରୁଷାର୍ଥ କରିବାର ଅଛି। ବାବାଙ୍କୁ ସମାଚାର ଶୁଣାନ୍ତି, ଅମୁକ ବହୁତ ନିଶ୍ଚୟ ବୁଦ୍ଧି ଅଟନ୍ତି। ମୁଁ କହୁଛି ବିଲକୁଲ ନିଶ୍ଚୟ ନାହିଁ, ଯାହାକୁ ବହୁତ ସ୍ନେହ କଲେ ସିଏ ଆଜି ନାହିଁ। ବାବା ତ ସମସ୍ତଙ୍କ ସହିତ ସ୍ନେହରେ ମିଶୁଛନ୍ତି, ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ କରିବେ, କେହି କେହି ତ ବିକାରଗ୍ରସ୍ତ ହୋଇ ପୁଣି ଆସି ଲୁଚି ଛୁପି ବସୁଛନ୍ତି। ବାବା ତ ତୁରନ୍ତ ସନ୍ଦେଶୀଙ୍କୁ ଜଣାଇ ଦିଅନ୍ତି, ଏପରି କର୍ମ କରିଲା ବାଲା ବହୁତ ନାଜୁକ ମାନେ ସମ୍ବେଦନଶୀଳ ହୋଇ ଚାଲିବେ, ଆଗକୁ ଚାଲି ପାରିବେ ନାହିଁ। ଅନ୍ତ ସମୟରେ ଯଦି କେହି କିଛି କଲେ ତେବେ ଏକଦମ ମାର୍ଶାଲ ଲ ଅର୍ଥାତ କଡ଼ା ନିୟମ ହୋଇଯିବ, ଆଗକୁ ତୁମେ ବହୁତ ଦେଖିବ। ବାବା କ'ଣ କ'ଣ କରୁଛନ୍ତି? ବାବା କ'ଣ ଦଣ୍ଡ ଦେବେ? ଧର୍ମରାଜ ଦ୍ୱାରା ଦଣ୍ଡ ଦେଇଥାନ୍ତି, ଜ୍ଞାନରେ ପ୍ରେରଣା କଥା ନାହିଁ। ଭଗବାନଙ୍କୁ ତ ସବୁ ମନୁଷ୍ୟ କହୁଛନ୍ତି, ହେ ପତିତ ପାବନ ଆସ, ଆମକୁ ଆସି ପାବନ କର, ପ୍ରତ୍ୟେକ ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛନ୍ତି ବାବା ହେଉଛନ୍ତି ଜ୍ଞାନର ସାଗର। ତାଙ୍କ ପାଖରେ ଜ୍ଞାନର ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ଅଛି, ଏହିପରି ଅସ୍ତ୍ରଶସ୍ତ୍ର ଆଉ କାହା ପାଖରେ ନାହିଁ। ଶ୍ରୀକୃଷ୍ଣଙ୍କର ମହିମା ସମ୍ପୂର୍ଣ୍ଣ ଅଲଗା। ବାବାଙ୍କର ଶିକ୍ଷା ଦ୍ୱାରା ଏହି ଲକ୍ଷ୍ମୀ ନାରାୟଣ କିପରି ହେଲେ, କରାଇଲା ବାଲା ତ ବାବା ହିଁ ଅଟନ୍ତି। ବାବା ଆସି କର୍ମ ଅକର୍ମ ବିକର୍ମର ଗତି ବୁଝାଉଛନ୍ତି। ଏବେ ତୁମର ତୃତୀୟ ନେତ୍ର ଖୋଲିଛି, ତୁମେ ଜାଣୁଛ ଏହା 5000 ବର୍ଷର କଥା। ଏବେ ଘରକୁ ଯିବାର ଅଛି, ପାଠ ବଜାରବାର ଅଛି। ଏହା ସ୍ୱଦର୍ଶନ ଚକ୍ର ଅଟେ ନା, ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ କୁଳଭୂଷଣ ପ୍ରଜାପିତ ବ୍ରହ୍ମା କୁମାର କୁମାରୀ। ଲକ୍ଷ ଲକ୍ଷ ସଂଖ୍ୟାରେ ସୁଦର୍ଶନ ଚକ୍ର ହେବ। ତୁମେ କେତେ ପାଠ ପଢୁଛ? ଆଚ୍ଛା, ମିଠା ମିଠା ଶିଖିଲଧ ସନ୍ତାନ ମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ସେଥିପାଇଁ କୌଣସି ବି ଓଲଟା କର୍ମ କରିବାର ନାହିଁ। କର୍ମ ଅକର୍ମ ବିକର୍ମର ଗତିକୁ ଧ୍ୟାନରେ ରଖି ସର୍ବଦା ଶ୍ରେଷ୍ଠ କର୍ମ କରିବାକୁ ଅଛି। 2 ଯୋଗ ଦ୍ୱାରା ସଦାକାଳ ପାଇଁ ନିଜର ଶରୀରକୁ ନିରୋଗୀ ରଖିବାକୁ ହେବ। ଏକମାତ୍ର ପରମପ୍ରିୟ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବାଙ୍କ ଠାରୁ ଯେଉଁ ଅବିନାଶୀ ଜ୍ଞାନଧନ ମିଳୁଛି ସେଗୁଡ଼ିକୁ ଦାନ କରିବାକୁ ହେବ। ବରଦାନ ସହନଶୀଳତାର ଗୁଣ ଦ୍ୱାରା କଠୋର ସଂସ୍କାରକୁ ମଧ୍ୟ ଶୀତଳ କରୁଥିବା ସନ୍ତୁଷ୍ଟ ମଣି ଭବ। ଯାହା ଭିତରେ ସହନଶୀଳତାର ଗୁଣ ଥାଏ ତାର ଚେହେରାରେ ସବୁବେଳେ ସନ୍ତୁଷ୍ଟତା ଦେଖାଯାଇଥାଏ, ଏବଂ ଯିଏ ସର୍ବଦା ନିଜେ ସନ୍ତୁଷ୍ଟତାର ମୂର୍ତ୍ତି ହୋଇ ରହିଥାଏ ସେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଦେଇଥାଏ। ତେବେ ସନ୍ତୁଷ୍ଟ ହେବା ଅର୍ଥ ସଫଳତା ପ୍ରାପ୍ତ କରିବା। ଯେଉଁମାନେ ସହନଶୀଳ ହୋଇଥାନ୍ତି ସେମାନେ ନିଜର ସହନଶୀଳତାର ଶକ୍ତି ଦ୍ୱାରା କଠୋର ସଂସ୍କାର ବା କଠିନ କାର୍ଯ୍ୟକୁ ଶୀତଳ ଏବଂ ସହଜ କରିଦେଇଥାନ୍ତି। ସେମାନଙ୍କର ଚେହେରା ହିଁ ଗୁଣର ମୂର୍ତ୍ତି ଭଳି ଦେଖାଯାଏ। ସେହିମାନେ ହିଁ ଡ୍ରାମା ରୂପକ ଢାଲ ଉପରେ ସ୍ଥିର ରହିପାରିବେ। ସ୍ଲୋଗାନ ଯେଉଁମାନେ ବାଣୀ ଦ୍ୱାରା ପରିବର୍ତ୍ତନ ହେଉନାହାନ୍ତି ସେମାନଙ୍କୁ ନିଜର ଶୁଭଭାବନାର ପ୍ରକମ୍ପନ ଦ୍ୱାରା ପରିବର୍ତ୍ତନ କରିପାରିବ। ଅବ୍ୟକ୍ତି ସାର ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଯେପରି ବ୍ରହ୍ମା ବାବାଙ୍କର ବାଣୀ ଫରିସ୍ତାମାନଙ୍କ ଭଳି ଥିଲା, ଅଳ୍ପ ଏବଂ ମଧୁର ବାଣୀ ଥିଲା, ସେହିପରି ଯଥାର୍ଥ କଥା ହିଁ କୁହ। କର୍ମଧନ୍ଦା କରିବା ପାଇଁ କଥା ତ କହିବାକୁ ପଡ଼ିବ, କିନ୍ତୁ ତାହା ମଧ୍ୟ ଲମ୍ବା ହେବା ଉଚିତ ନୁହେଁ। ପ୍ରତ୍ୟେକ ସଂକଳ୍ପରେ ବାଣୀରେ ଏବଂ କର୍ମରେ ପିତାଙ୍କୁ ଅନୁକରଣ କର। ପ୍ରତ୍ୟେକ ବାଣୀରେ ମଧୁରତା ଏବଂ ନମ୍ରତା ରୂପକ ମହାନତା ରହିବା ଦରକାର। ସେଥିପାଇଁ ନିଜକୁ ନିମିତ୍ତ ମନେ କରି ପ୍ରତ୍ୟେକ କାର୍ଯ୍ୟ କର, ତେବେ ଯାଇ ମହାନତା ସହିତ ନମ୍ରତା ମଧ୍ୟ ରହିବ ଏବଂ ସଫଳତା ଅମୃତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।